नमो भगवते वासुदेवाय। श्रीमद्भागवत दशम स्कंध अष्टादश अध्याय। राजा उवाच बोलन्ति अभिमन्युसुत भूमुनिकः भागवत केवण हेतु काल सर्प छाड़िला रमणक द्वीप करुणे करि अपराध लुचि जे थिला काली ह्रद हरिचरण चिह्न शिरे धरिण गला निज पुरे एक कह मुनि मोते संसारुतरी विजे मन्ते कहंती सुक मुनि तोसे श्रीकृष्ण चरण विश्वासे। सुक उवाच सुन हो कालीयर कथा तु मुख्य पदे शुद्ध चेता ब्रह्मा जे ब्रह्मांड भि आई जे जाहा रूपे ठाव देई कालियो आदि जेते सर्पे थोइला रमणक द्वीपे निर्भय होई थांति तही गरुड़े बड़ी भोजा देई बन गहने वृक्ष मूले गरुड़े पूजंती सकले मासके नाना उपहार पाली पड़ई जे झाघर से बड़ी भोजा दे तो से पूजंती जीवनर आसे एमंते कालियर घरे पाली पड़िला एक बारे नागे कहिले तारो आगे गरुड़ पूज तोर भागे सुनी कालिय तोष चित्ते संचा से कला नाना मते दईबे नागंकर राजा अनेक कला बड़ी भोजा वृक्षर मूले नेई थोई अनेक वाद्य नाद बाई कालिय विचार देखी गरुड़ बोली केड़े पक्षी एतेक भोजा तांकु देवी तेबे से निर्भय होइबी ए बड़ लज्जा मोते होई बासुकी मोर सान भाई एक फणा के मही धरी मुकिम पा गरुड़ कु डरी सहस्र फणा अच्छी मोर गरुड़ केड़े बड़ी आर एका पियर पुओ आंभे से किम पा एड़े बड़ दंभे आज गंजीवी तार बड़ निर्भय हेउ नाग कूल के बा न जानती मोते ब्रह्मांड मध्ये छंती जेते एते विचारी सर्प मने सबु खाइला दुष्ट पणे जेते को नाग बल थिले ताहार दुर्बुद्धि देखिले भय होइले थर हर खगनाथंकु बड़ डर नागंकु बोइला कराई एठारे नथी बटी केही जाओ रे बोली आज्ञा देला आपणे बन स्थिर रहिला। हरि हरि बोल सहस्र फणा फुफु करी बदनु गदल उद्गारी एमंते रजनी होइला गरुड़ पक्षी विजे कला गगन पुरिला सबदे कानने मिलिला आनंदे वृक्ष मूल कु देला चाही देखिला बड़ी भोजा नाही मने पाइला गरु ताप मिलिला काली असमीप कोपे चाहई खगनाथ आवरी कालियर पथ गर्जे गरुड़ कोप भरे कालिय मिलिला छामुरे सहस्र फणा मेघ प्राय दंशिला गरुड़र काए अर्ध योजन घुंची गला पुणी ही आगे ओगाड़िला बिनता सुत बेगे धाई चापोड़े प्रहारिला नेई हरिंकी बहई जे कंधे चेकी पड़ई परमादे गरुड़ पक्षाघात पाई कालिय मूर्छागत होई घड़ीके चेतना पाइला पवनु बेगे पड़ाइला कालिंदी हृदय पशिगला पाताल बिवरे लुचिला निर्भय निश्चिंते रहिला गरुड़ तही न पशिला कालिय जानई तदंत गरुड़ न पशई एथ पूर्वे से अच्छी साप पाई कालिंदी हृदय कुन जाई निश्चिंत ଶୁଣିତେ ନାଗ ବଡ଼ ସଙ୍ଗେ ଜଳେ ରହିଲା ନବରଙ୍ଗେ ଗରୁଡ଼ ଦେଖି ବାହୁଡ଼ିଲା ନିଜ ଭୁବନେ ବିଜେ କଲା ଶୁଣି ସାନନ୍ଦ ମହିପତି ମୁନିଙ୍କି ଚାହିଁ ତୋ ସମତି ପରୀକ୍ଷିତ ଉବାଚ ବୋଲଇ ନିସ୍ତରିଲି ମୁହି ତୋର ବଚନେ ମନ ଦେ ଭୋମୁନି ଅସମ୍ଭବ କଥା ଗରୁଡ଼ ମହାବଳବନ୍ତା ଗୋବିନ୍ଦ ଯାହାର ଠାକୁର କେ ତାର ତୁଲେ ବଳିଆର କାଳିନ୍ଦି ଜଳେ ନ ପଶିଲା ମୋତେ ତ ସନ୍ଦେହ ଲାଗିଲା ହସି ବୋଲନ୍ତି ବ୍ୟାସ ସୁତ ଶୁଣ ହୋ ନୃପତି ତଦନ୍ତ ଶୁକ ଉବାଚ ପୂର୍ବେ ସେ ନଦୀ ତୀରେ ବନେ ତପ କରନ୍ତି ମୁନି ଜନେ ସୌଭରି ନାମେ ବ୍ରହ୍ମ ଋଷି ତପ କରନ୍ତି ତଟେ ବସି ମୁନି ନିକଟେ ମୀନ ଗଣେ କ୍ରୀଡ଼ା କରନ୍ତି ଅନୁକ୍ଷଣେ ବିଶ୍ୱାସ ଭାବେ ନୀତି ନୀତି ମୁନିଙ୍କି ନ କରନ୍ତି ଭୀତି ଦିନେକ ପ୍ରଭାତର କାଳେ ଆସି ମିଳିଲେ ମତ୍ସ୍ୟବାଳେ ରୋହିତ ନାମେ ମତ୍ସ୍ୟରାଜ ଖେଳ ଉଭାରିଣ ଲାଞ୍ଜ ମୀନ ବାଳକେ କ୍ରୀଡ଼ା କରି ଦେଖନ୍ତି ମୁନି ସୌଭରି ଏମନ୍ତେ ଗରୁଡ଼ ମିଳିଲା କାଳିନ୍ଦି ଜଳେ ଓହ୍ଲାଇଲା ଆହାର ଯତ୍ନେ ଖୋଜୁଥିଲା ଜଳରେ ମୀନକୁ ଦେଖିଲା ନିଶ୍ଚଳେ ମୀନ ଚରୁଥିଲା ଜଳ ହାନ୍ଦୋଳ କରିଦେଲା ନିଶ୍ଚିନ୍ତେ ବିହରଇ ମତ୍ସ୍ୟ ମୁନି ତା ଦେଖନ୍ତି ପ୍ରତ୍ୟକ୍ଷ ମୁନି ବୋଲନ୍ତି ରହ ରହ ଏମାନେ ମୋର ନିଜ ଦେହ ଏହାକୁ ନ କର ଆହାର ଏ ତୋର କେବଳ ବ୍ୟବହାର ଗରୁଡ଼ ନ ଶୁଣିଲା କର୍ଣ୍ଣେ ରୋହିତେ ଗିଳିଲା ବହନେ ଦେଖି ଚକିତ ମୁନିବର କୋପେ କମ୍ପିଲେ ଗୁରୁତର ବୋଲନ୍ତି ହରିଙ୍କିଏ ବହି ଏହାକୁ କୋପନ ଯୋଗାଇ ମୁହି ଏହାକୁ କଲେ ଦାସ କୋପ କରିବେ ପିତବାସ ଏମନ୍ତେ ଚିତ୍ତ ସ୍ଥିର କରି କୋପେ ବୋଲନ୍ତି ସୌଭରି ରେ ଗରୁଡ଼ ଏଡ଼େ ଗର୍ବ ମୋତେ ଦେଖାଇଲୁ ସ୍ୱଭାବ ମୋହର ମନେ ଦେଲୁ ତାପ ଉଚିତ ଘେନ ମୋର ସାପ କାଳିନ୍ଦି ହୃଦେ ନ ପଶିବୁ ଜୀବନେ ଯେତେ କାଳ ଥିବୁ ଯେବେ ପଶିବୁ ଦୁଷ୍ଟ ପଣେ ଭସ୍ମ ହୋଇବୁ ତତକ୍ଷଣେ ଶୁଣି ଗରୁଡ଼ ପଳାଇଲା କାଳିନ୍ଦି ହୃଦେ ନ ପଶିଲା ତାହା କାଳିଓ ଜାଣିଥିଲା ପଳାଇ ତହିଁ ସେ ଲୁଚିଲା ଲୁଚିଲା ଠାରୁ ନେଇ ପୁଣି ଏମନ୍ତ କଲେ ଚକ୍ର ପାଣି ଶୁଣ ପରୀକ୍ଷ ଦଣ୍ଡଧାରି କୁଳେ ବିଜୟ ନରହରି କାଳିଓ ସକୁଟୁମ୍ବ ଘେନି ପୂଜି ଯେ ଗଲା ପାଦ ବେନି କୃଷ୍ଣର ଦେଖିଣ ବଦନ ଆନନ୍ଦ ଯଶୋଦାର ମନ ହରି ହରି ବୋଲ ଗୋପୀ ଗୋପାଳେ ବେଗେ ଧାଇ କୋଳ କରନ୍ତି ଚୁମ୍ବ ଦେ କୃଷ୍ଣଙ୍କୁ ପାଇଣ ସମସ୍ତେ ଚିନ୍ତା ଛାଡ଼ିଲେ ହୃଦଗତେ କୃଷ୍ଣଙ୍କୁ ଦେଖି ହଳଧର କୋଳ କରନ୍ତି ସ୍ନେହ ଭର ଗାଈ ଗୋବସ୍ଥା ଦେଖି ତୋ ସେ ରହିଲେ ମନର ହର ସେ ଆସି ମିଳିଲେ ବିପ୍ରଜନ ନନ୍ଦକୁ ବୋଲନ୍ତି ବଚନ ବୋଲନ୍ତି ଭାଗ୍ୟବନ୍ତ ତୁହି ଏମନ୍ତ ଦେଖିଲା ତ ନାହିଁ ଏତେ ଆପଦୁ ପୁତ୍ର ତରି ନିଶ୍ଚୟ ରଖିଲେ ମୁରାରୀ ପୂର୍ବେ ସୁକୃତ ଯାର ଥାଇ ସକଳ ଦୁସ୍ତରୁ ତରଇ କାଳିୟ ବିଷ ଜ୍ୱାଳା ବାଏ ପକ୍ଷୀଏ ନ ଉଡ଼ନ୍ତି ଭୟ ଏଡ଼େ ଗରଳ କଲା ନାସ ପ୍ରତ୍ୟକ୍ଷ ବିଷ୍ଣୁ ତୋର ଶୀଷ କଲ୍ୟାଣ ହେଉ ତୋ କୁମରେ ବୋଲି ଚଳିଲେ ବିପ୍ରବରେ ହେମନ୍ତ ହୋଇଲା ରଜନୀ ଗୋପାଳେ ରାମକୃଷ୍ଣ ଘେନି ଗୋପକୁ ଯାଇ ନ ପାରିଲେ ରଜନୀ ବଞ୍ଚିବା ବୋଇଲେ କ୍ଷୁଧା ପିପାସା ଦୁଃଖ ଭରେ ଶୋଇଲେ କାଳିନ୍ଦୀର ତୀରେ ହେମନ୍ତ ଶୁଣ ମହିପତି ଅଗ୍ନି ବେଢ଼ିଲା ଚୌକତି ଦଇବେ ନିଦା ଘର କାଳ ପବନ ବହି ପ୍ରବଳ ପ୍ରଳୟା ନଳ ପ୍ରାୟ ହୋଇ ବେଢ଼ିଲା ଗୋପାଳଙ୍କୁ ଯାଇ ନିଦ୍ରାରେ ନ ଜାଣନ୍ତି କେହି ରଜନୀ ଅର୍ଦ୍ଧ ଅଛି ହୋଇ ପ୍ରତ୍ୟକ୍ଷେ ଗୋପାଳେ ଦେଖିଲେ ବେଗେ ଶୟନ ଉପେକ୍ଷିଲେ ଅଗ୍ନି ଜଳଇ ପରଖର ପବନ ଯୋଗେ ବଳିଆର ଦେଖି ଗୋପାଳେ ଖରତରେ ପଶିଲେ କାଳିନ୍ଦୀ ଭିତରେ ଡାକନ୍ତି ରଖ ନାରାୟଣ ଗୋକୁଳେ ତୋହର ଶରଣ ଆମ୍ଭଙ୍କୁ ସଙ୍କଟୁ ତାରିଲୁ ତୁ ନାଥ ପରମ ଦୟାଳୁ ଏବେ ଆପଦୁ ରଖ ତୁହି ଅନାଥ ହୋଇଲୁ ଗୋସାଇ ଗାଈ ଗୋପାଳ ଗୋପ ଆଦି ଅନଳ ଆଣିଲା ନିରୋଧି ହରି ହରି ବୋଲ ଗୋକୁଳ କଷ୍ଟ ଦେଖି ହରି ଅନନ୍ତ ମାୟା ଯୋଗ କରି ଦାସବ ଛଳ ଗୋପୀନାଥ ଅନଳ କଲେ ଗର୍ଭଗତ ମାୟାରେ ମେଘମାନେ ଆସି ବୃଷ୍ଟି କରନ୍ତି ବନେ ପଶି ତକ୍ଷଣେ ଅନଳ ଲିଭିଲା ରବି କିରଣ ପ୍ରକାଶିଲା ଶୁଭେ ପାଇଲା ଘୋର ନିଶି ନିର୍ମଳ ଦଶ ଦିଗ ଦିଶି ଯେ ହରି ମହିମା ଅନନ୍ତ ଅନନ୍ତ ଶକ୍ତି ଗୁଣେ ଯୁତ ଗୋପୀ ଗୋପାଳେ ରକ୍ଷା କରି ଗୋପେ ମିଳିଲେ ନର ହରି ସେ ହରି ଚରଣାରବିନ୍ଦେ ମୋ ମନ ଭ୍ରମର ଆନନ୍ଦେ ନିଶ୍ଚିନ୍ତେ ମକରନ୍ଦର ସେବୈ ଜଗନ୍ନାଥ ଦାସ ଭାବେ ନିଶ୍ଚିନ୍ତେ ମକରନ୍ଦର ଭାବେ ସେବୈ ଜଗନ୍ନାଥ ଦାସ ହରି ହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମ ସ୍କନ୍ଧେ ପୂର୍ବାର୍ଦ୍ଧେ ଦାବାଗ୍ନିମୋଚନମ୍ ନାମ ଅଷ୍ଟାଦଶ ଅଧ୍ୟାୟ।